ଅଲରେଡ଼ି ଘରେ ପହଞ୍ଚି ସାରିଲିଣି, ତମର ଯାହା ବି କାମ ଅଛି ମୁଁ କାଲି କରିବି। କହିଲି ନା ଯାଇପାରିବିନି ବୋଲି, ବାର ବାର ମତେ କାହିଁ ଇରିଟେଟ୍ କରୁଛ? ପ୍ଲିଜ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର, ମତେ ଇରିଟେଟ୍ କରନି।
କଣ ଚାଲିଛି ଏସବୁ? କେବେ ମୋ ପାଇଁ ଟାଇମ୍ ଅଛି ନା ନାହିଁ? ଯେତିକି ଆଳି କାମ ହିଁ କାମ। କେବେ ମୋ ସହିତ ଭଲସେ କଥା ହେଇଛ ନା ଟାଇମ୍ ସ୍ପେଣ୍ଡ କରୁଛ? ଏସବୁ ବହୁତ ଆଗରୁ କଣ୍ଟିନ୍ୟୁ ହେଲାଣି। ମତେ ଲାଗୁଛି ଆମେ ଦୁଇ ଜଣ ଆଉ କେବେ ବି ସାଙ୍ଗରେ ଆଡଜଷ୍ଟ କରିପାରିବାନି।
ରଙ୍ଗ ଥରେ ଛୁଇଁ ଗଲେ ମୋ ମନକୁ, ଇନ୍ଦ୍ରଧନୁ ସାତ ରଙ୍ଗ ଫିକା ଲାଗେ ମୋ ନିଜକୁ। ଜାଣେ ନାହିଁ କେବେ ତୁମେ ବୁଝିବ ମୋ
या ଭିତରେ ଆମ ବାହାଘରକୁ 2 ବର୍ଷ ବିତିଗଲା।